ଶ୍ରୋତାବନ୍ଧୁ, ଆଜିକାଲି ଦାଣ୍ଡରେ ବାଟରେ ଘାଟରେ କଥାବାର୍ତ୍ତା ଲୋକ ଶୁଭଉଛନ୍ତି। ଏତେ ବର୍ଷା ହେଲା ତଥାପି କ'ଣ ସେ ଗରମ ଭାବୁଛି? ଆଉ ଜଣେ ଭକ୍ତ ବନ୍ଧୁ କହୁଛନ୍ତି, ଗରମ କେମିତି ଭାବିବ, ଖାଲି ପରା ପାପ। ଆରେ ଭାଇ, ଏଇନା କିଛି ହେଇନି, ଟିକେ ଆଗକୁ ଦେଖ କ'ଣ ହେଉଛି। ଇଏ କିଛି ହେଇନି ଏଇନା କ'ଣ ଭାବୁଲି? ଆରେ ଏଇନା ଇଏ କିଛି ହେଇନି, ଦେଖ ଆଗକୁ କ'ଣ ହେଉଛି। ଇଏ ହେଇନି କିଛି, ଇଏ ହେଇନି କିଛି। ଆରେ ଭାଇ, ଇଏ ହେଇନି କିଛି, ଇଏ ହେଇନି କିଛି। ଆଉ ଦେଖ ଆଗକୁ କ'ଣ ହେଉଛି, ଦେଖ ଆଗକୁ କ'ଣ ହେଉଛି। ଆଜିକାଲି ମୋତେ କହିବାକୁ ଡର ମାଡୁଛି, ଦେଖ ଆଗକୁ କ'ଣ ହେଉଛି। ତଥାପି କ'ଣ ମାନବ ଜାଣୁଛି, ଜଗନ୍ନାଥ ମହାପ୍ରଭୁଙ୍କୁ ଟିକିଏ ଖାତିର ନାହିଁ, ଭୟ ନାହିଁ। ତେବେ ମଲା ଔଷଧକୁ ଗଣେ ବାନ୍ଧୁଛି, ଦେଖ ଆଗକୁ କ'ଣ ହେଉଛି।